ସମସ୍ତ ନିଜ ନିଜର ବୋଉର କଥା ମନେ ପଡିବ। ବହୁତ ସୁନ୍ଦର ହେଇଛି ଗୀତର ଲେଖା ଏବଂ ସ୍ୱର। ନିଚ୍ଛକ ଓଡ଼ିଆ ଭାଷାରେ ଓଡ଼ିଆ ଶବ୍ଦରେ ସୁନ୍ଦର ଗୀତଟିଏ ଲେଖା ହେଇଛି ଆଉ ସୁନ୍ଦର ଭାବରେ ସ୍ୱର ସଂଯୋଜନା କରାହେଇଛି। ଗୀତଟିକୁ ଲେଖିଛନ୍ତି ସାସମଲ ମାନସ ଏବଂ ସଙ୍ଗୀତରେ ସଜେଇଛନ୍ତି ଅମିତ ତ୍ରିପାଠୀ। ଆଶା କରୁଛି ଆପଣମାନଙ୍କୁ ସମସ୍ତଙ୍କୁ ଏଇ ଗୀତ ନିହାତି ଭଲ ଲାଗିବ।